ମୋ ନାଁ ମାଧବୀଲତା ଜେନା, ଡୁମଡୁମା ସତ୍ୟନଗର 66 ନମ୍ବର ୱାର୍ଡ। ଆମ ସାହିରେ ହେଉଛି ଡ୍ରେନ୍ର ସମସ୍ୟା। ଡ୍ରେନ୍ ସବୁବେଳେ ଅପରିଷ୍କାର ପାଣି ଯାଉନି, ଯେତେ ବର୍ଷା ହେଲେ ପାଣି ଉପରକୁ ଉଛୁଳୁଛି ସିନା ଯାଉନି ବାହାରକୁ। ଆଉ କୁକୁରମାନଙ୍କର ସମସ୍ୟା, ଅଧିକା କାମୁଡ଼ା କାମୁଡ଼ି କରୁଛନ୍ତି ସବୁବେଳେ। କୁକୁରମାନଙ୍କୁ କେମିତି ନେଲେ ଆମେ ବହୁତ ଖୁସି ହୁଅନ୍ତୁ।